ଥଣ୍ଡାରେ ତାହେଲେ ପିଜା ଲୋକ ଥିଲେ ଥଣ୍ଡା ପାଉଛନ୍ତି ଠାକୁର।